ପ୍ରଥମ ବଂଶାବଳୀ ଅଧ୍ୟାୟ 9 ଏହି ପ୍ରକାରେ ସମଗ୍ର ଇସ୍ରାଏଲ ବଂଶାବଳୀ କ୍ରମେ ଲିଖିତ ହେଲେ। ଦେଖ, ତାହା ଇସ୍ରାଏଲ ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି। ଅନନ୍ତର ଜିହୁଦା ଆପଣାମାନଙ୍କ ସତ୍ୟ ଲଙ୍ଘନ ସକାଶୁ ବନ୍ଦୀ ହୋଇ ବାବିଲକୁ ନୀତ ହେଲେ। ପୁଣି ଇସ୍ରାଏଲ ଯାଜକଗଣ, ଲେବୀୟମାନେ ଓ ନଥିନୀୟମାନେ ସେମାନଙ୍କ ଅଧିକାରସ୍ଥ ନଗର ସମୂହରେ ପ୍ରଥମେ ବସତି କଲେ। ପୁଣି ଜିହୁଦା ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମିନ ସନ୍ତାନଗଣ ମଧ୍ୟରୁ ଓ ଇଫ୍ରାଇମ୍ ଓ ମନସୀ ସନ୍ତାନଗଣ ମଧ୍ୟରୁ ଏମାନେ ଜେରୁସାଲେମରେ ବାସ କଲେ। ଯଥା ଜିହୁଦାର ପୁତ୍ର ପେରସ୍ର ସନ୍ତାନଗଣ ମଧ୍ୟରୁ ବାନୀର ବୃଦ୍ଧ ପ୍ରପୌତ୍ର, ଇମ୍ରିର ପ୍ରପୌତ୍ର, ଅମ୍ରିୟ ପୌତ୍ର, ଅମିହୁଦ୍ର ପୁତ୍ର ଉଥୟ, ଆଉ ସିଲୋନୀୟମାନଙ୍କ ମଧ୍ୟରୁ ପ୍ରଥମ ଜାତ ଅସାୟ ଓ ତାହାର ସନ୍ତାନଗଣ, ଆଉ ସେରହର ସନ୍ତାନମାନଙ୍କ ମଧ୍ୟରୁ ଜୁଏଲ ଓ ସେମାନଙ୍କ ଭ୍ରାତୃଗଣ, ଏମାନେ 690 ଜଣ। ବିନ୍ୟାମିନ ସନ୍ତାନଗଣ ମଧ୍ୟରୁ ହସନୁଏଲର ପ୍ରପୌତ୍ର, ହୋଦବିୟର ପୌତ୍ର, ମସୁଲମର ପୁତ୍ର ସଲୁ, ଆଉ ଜିରହମର ପୁତ୍ର ଜିବ୍ନିୟ ଓ ମିଖ୍ରିର ପୌତ୍ର ଉସିର ପୁତ୍ର ଏଲା, ଆଉ ଇଦ୍ନିୟର ପ୍ରପୌତ୍ର ରୁଏଲର ପୌତ୍ର ସଫଟିୟର ପୁତ୍ର ମସୁଲମ, ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଆପଣାପଣା ବଂଶାବଳୀ ଅନୁସାରେ 956 ଜଣ ଥିଲେ। ଏ ସମସ୍ତେ ଆପଣାପଣା ପିତୃବଂଶାନୁସାରେ ପିତୃବଂଶର ପ୍ରଧାନ ଲୋକ ଥିଲେ। ଆଉ ଯାଜକମାନଙ୍କ ମଧ୍ୟରେ ଜିଦୟ ଓ ଜିହଆରିବ ଓ ଜାଖିନ ଓ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଅହିଟୁବ୍ର ଅତି ବୃଦ୍ଧ ପ୍ରପୌତ୍ର, ମୋରାୟତର ବୃଦ୍ଧ ପ୍ରପୌତ୍ର, ସାଦକର ପ୍ରପୌତ୍ର, ମସୁଲମର ପୌତ୍ର ହିଲ୍କିୟର ପୁତ୍ର ଅସରିୟ, ଆଉ ମଲ୍କିୟର ପ୍ରପୌତ୍ର ପସହୁରର ପୌତ୍ର ଜିରହାମର ପୁତ୍ର ଅଦାୟା, ପୁଣି ଇମେରର ଅତି ବୃଦ୍ଧ ପ୍ରପୌତ୍ର ମସିଲମତ୍ର ବୃଦ୍ଧ ପ୍ରପୌତ୍ର, ମସୁଲମର ପ୍ରପୌତ୍ର ଜହ ସେରାର ପୌତ୍ର ଅଦିଏଲର ପୁତ୍ର ମାସୟ, ଏମାନେ ଓ ଏମାନଙ୍କ ଭ୍ରାତୃଗଣ 1760 ଜଣ। ଏମାନେ ଆପଣାପଣା ପିତୃବଂଶର ପ୍ରଧାନ ଓ ପରମେଶ୍ୱରଙ୍କ ଗୃହର ସେବାକର୍ମରେ ଅତି ଦକ୍ଷ ଥିଲେ। ଆଉ ଲେବ୍ୟମାନଙ୍କ ମଧ୍ୟରେ ମରାରୀ ବଂଶଜାତ ହସ୍ବିୟର ପ୍ରପୌତ୍ର, ଅଶ୍ରିକାମର ପୌତ୍ର ହସୁବର ପୁତ୍ର ସମୟ, ଆଉ ବକ୍ବକର ହେରସ ଓ ଗାଲଲ ଓ ଆସଫର ପ୍ରପୌତ୍ର ସିଖ୍ରିର ପୌତ୍ର ମିଖାର ପୁତ୍ର ମତନୀୟ, ଓ ଜିଦୁଥୁନର ପ୍ରପୌତ୍ର ଗାଲଲର ପୌତ୍ର ସମୟର ପୁତ୍ର ଓବୋଦିୟ, ଆଉ ନଟଫାତୀୟମାନଙ୍କ ଗ୍ରାମବାସୀ ଇଲକାନାର ପୌତ୍ର ଆଶାର ପୁତ୍ର ବେରିଖିୟ, ଆଉ ଦ୍ୱାରପାଳ ସଲୁମ ଓ ଅକୁବ ଓ ଟଲମନ ଓ ଅହିମନ ଓ ଏମାନଙ୍କ ଭ୍ରାତୃଗଣ ସଲୁମ ପ୍ରଧାନ ଥିଲା। ଏମାନେ ଏପର୍ଯ୍ୟନ୍ତ ପୂର୍ବ ଦିଗସ୍ଥିତ ରାଜଦ୍ୱାରରେ ରହିଲେ। ଏମାନେ ଲେବି ସନ୍ତାନମାନଙ୍କ ଛାଉଣୀର ଦ୍ୱାରପାଳ। ଏହି ସଲୁମ କୋରହର ପ୍ରପୌତ୍ର ଅବିଆସଫର ପୌତ୍ର କୋରିର ପୁତ୍ର ଏ ଓ ଏହାର ପିତୃବଂଶଜ କୋରିହିୟ ଭ୍ରାତୃଗଣ ସେବାକର୍ମରେ ନିଯୁକ୍ତ ଓ ତମ୍ବୁଦ୍ୱାର ସବୁର ରକ୍ଷକ ଥିଲେ। ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ଛାଉଣୀରେ ନିଯୁକ୍ତ ଓ ପ୍ରବେଶ ସ୍ଥାନର ରକ୍ଷକ ଥିଲେ। ପୂର୍ବକାଳରେ ଇଲିଆସରର ପୁତ୍ର ପିନହସ ସେମାନଙ୍କର ଅଧ୍ୟକ୍ଷ ଥିଲା, ଆଉ ସଦାପ୍ରଭୁ ତାହାର ସହବର୍ତ୍ତୀ ଥିଲେ। ମସେଲିମିୟର ପୁତ୍ର ଜିଖରିୟ ସମାଗମ ତମୁର ଦ୍ୱାରପାଳ। ଦ୍ୱାରପାଳର କାର୍ଯ୍ୟାର୍ଥରେ ମନୋନୀତ ଏହି ଲୋକମାନେ ସର୍ବସଦା 212 ଜଣ। ଏମାନଙ୍କ ଗ୍ରାମ ସମୂହରେ ଏମାନଙ୍କ ବଂଶାବଳୀ ଲିଖିତ ହୋଇଥିଲା। ଦାଉଦ ଓ ସାମୁଏଲ ଦର୍ଶକ ଏମାନଙ୍କୁ ଏମାନଙ୍କ ନିରୂପିତ କର୍ମରେ ନିଯୁକ୍ତ କରିଥିଲେ। ଏହେତୁ ଏମାନେ ଓ ଏମାନଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ଗୃହର ଅର୍ଥାତ୍ ତମ୍ବୁ ଗୃହର ଦ୍ୱାରପାଳ କର୍ମରେ ପ୍ରହରକୁ ପ୍ରହର ନିଯୁକ୍ତ ହେଲେ। ଏହି ଦ୍ୱାରପାଳମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଦିଗରେ ରହିଲେ, ଆଉ ଏମାନଙ୍କ ଗ୍ରାମସ୍ଥ ଭ୍ରାତୃଗଣକୁ ପ୍ରତି ସପ୍ତାହରେ ସେମାନଙ୍କ ସଙ୍ଗେ ରହିବା ପାଇଁ ସମୟକୁ ସମୟ ଆସିବାକୁ ହେଲା। କାରଣ ଏହି ଲେବୀୟ ଚାରି ପ୍ରଧାନ ଦ୍ୱାରପାଳ ନିରୂପିତ କାର୍ଯ୍ୟରେ ନିଯୁକ୍ତ ଓ ପରମେଶ୍ୱରଙ୍କ ଗୃହର କୋଠରୀ ଓ ଭଣ୍ଡାର ସମୂହର ଅଧ୍ୟକ୍ଷ ଥିଲେ, ଆଉ ସେମାନେ ପରମେଶ୍ୱରଙ୍କ ଗୃହର ଚତୁର୍ଦ୍ଦିଗରେ ରାତ୍ରିକ୍ଷେପଣ କଲେ। କାରଣ ସେମାନଙ୍କ ଉପରେ ତହିଁର ରକ୍ଷାର ଭାର ଓ ପ୍ରତି ପ୍ରଭାତରେ ଦ୍ୱାର ଫିଟାଇବାର କାର୍ଯ୍ୟ ଥିଲା। ଆଉ ସେମାନଙ୍କର କେତେକ ଲୋକ ସେବାର୍ଥକ ପାତ୍ର ସବୁ ରକ୍ଷା କରିବାକୁ ନିଯୁକ୍ତ ଥିଲେ। କାରଣ ସେହି ପାତ୍ର ସବୁ ସଂଖ୍ୟାନୁସାରେ ଭିତରକୁ ଅଣାଗଲା ଓ ବାହାରକୁ ନିଆଗଲା। ମଧ୍ୟ ସେମାନଙ୍କର କେତେକ ଲୋକ ଆବାସର ସାମଗ୍ରୀ ଓ ସକଳ ପାତ୍ର ଓ ସରୁ ମଇଦା ଓ ଦ୍ରାକ୍ଷାରସ ଓ ତୈଳ ଓ କୁନ୍ଦୁରୁ ଓ ଗନ୍ଧଦ୍ରବ୍ୟ ରକ୍ଷା କାର୍ଯ୍ୟରେ ନିଯୁକ୍ତ ଥିଲେ। ଆଉ ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ କେତେକ ଜଣ ସୁଗନ୍ଧି ଦ୍ରବ୍ୟର ତୈଳ ପ୍ରସ୍ତୁତ କଲେ। ଆଉ ଲେବୀୟମାନଙ୍କ ମଧ୍ୟରୁ କୋରୋହିୟ ସଲୁମ୍ର ଜ୍ୟେଷ୍ଠ ପୁତ୍ର ମତଥିୟ ପକ୍ୱାନ ତତ୍ତ୍ୱାବଧାରଣର ନିରୂପିତ କର୍ମରେ ନିଯୁକ୍ତ ଥିଲା। ଆଉ ସେମାନଙ୍କ ଭ୍ରାତୃଗଣ କହାତୀୟ ସନ୍ତାନଗଣ ମଧ୍ୟରୁ କେତେକ ଜଣ ପ୍ରତି ବିଶ୍ରାମବାର ଦର୍ଶନୀୟ ରୋଟି ପ୍ରସ୍ତୁତ କରିବା ପାଇଁ ନିଯୁକ୍ତ ଥିଲେ। ପୁଣି ଲେବୀୟମାନଙ୍କ ପିତୃବଂଶ ପ୍ରଧାନ ଯେଉଁ ଗାୟକମାନେ ସେମାନେ କୋଠରୀରେ ବାସ କଲେ ଓ ଅନ୍ୟ ସେବାରୁ ମୁକ୍ତ ଥିଲେ, କାରଣ ସେମାନଙ୍କୁ ଦିବାରାତ୍ରି ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ରହିବାକୁ ହେଲା। ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ଲେବୀୟମାନଙ୍କର ପିତୃବଂଶ ପ୍ରଧାନ ଥିଲେ। ଏମାନେ ଜେରୁସାଲେମରେ ବାସ କଲେ। ଆଉ ଗିବିଅନ୍ର ପିତା ଜିଏଲ୍ ଗିବିଅନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା, ତାହାର ପ୍ରଥମଜାତ ପୁତ୍ର ଅବଦନ, ତହୁଁ ସୁର ଓ କିସ୍ ଓ ବାଲ ଓ ନେର ଓ ନାଦବ ଓ ଗଦର ଓ ଅହିଓ ଓ ଜିଖରିଓ ଓ ମିକ୍ଲୋତ। ମିକ୍ଲୋତ ସିମିଆମ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଜେରୁସାଲେମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ। ନେର କିସ୍କୁ ଜାତ କଲା, କିସ୍ ସାଉଲଙ୍କୁ ଜାତ କଲା, ଓ ସାଉଲ ଜୋନାଥନ ଓ ମଲକିସୁୟ ଓ ଅବିନାଦବ ଓ ଇସବାଲକୁ ଜାତ କଲେ। ପୁଣି ମରିବାଲ ଜୋନାଥନର ପୁତ୍ର ଥିଲା ଓ ମରିବାଲ ମିଖାକୁ ଜାତ କଲା। ମିଖାର ପୁତ୍ର ପିଥମ ଓ ମେଲକ ଓ ତହରେୟ ଓ ଆହସ, ଆହସ ଜାରହକୁ ଜାତ କଲା, ଓ ଜାରହ ଆଲେମତ ଓ ଅସ୍ମାବତ ଓ ସିମ୍ରିକି ଜାତ କଲା। ସିମ୍ରି ମୋତ୍ସାକୁ ଜାତ କଲା, ଓ ମୋତ୍ସା ବିନିଆକୁ ଜାତ କଲା। ବିନିଆର ପୁତ୍ର ରଫାୟ, ତାହାର ପୁତ୍ର ଇଲିଆସା, ତାହାର ପୁତ୍ର ଆତସେଲ, ଆଉ ଆତସେଲର ଛଅ ପୁତ୍ର ଥିଲେ। ସେମାନଙ୍କ ନାମ ଏହି ଅଶ୍ରିକାମ, ବୋଖରୁ ଓ ଇସ୍ମାଏଲ, ଓ ସିଅରିୟ ଓ ଓବୋଦିୟ ଓ ହାନନ। ଏ ସମସ୍ତେ ଆତସେଲର ସନ୍ତାନ।